ପଢ଼ୁଆ ଲେଖୁଆ ଅଫିସର ବାବୁ ଅଫିସ କୁର୍ଚାଏ ବସବାଏ, ଆମେ ଯାଇକରି ଜୁହାର କଲେ ମୁଣ୍ଡକେ ହାଲାଇ ଦେବାଏ, ହାଁ କହିଲା କି ନାଇଁ କହିଲା ଅଡ଼ୁଆ ପକାଇ ଦେବାଏ, ଗାନ୍ଧୀର ମୁଣ୍ଡକେ ଦେଖିଲେ ସରି ପାକି ଡାକି ବସେଇବାଏ। ଆସ୍ଥା ରେଡ଼ିର ଆଜିର ଅଧ୍ୟାୟରେ ସବକେ ସ୍ୱାଗତ କଲିନି ଶ୍ରୋତାବନ୍ଧୁ, ମୁସ୍କାନ ଟକିର ଜୁହାର। ଶ୍ରୋତାବନ୍ଧୁ, ଆମର ଜୀବନକେ ସୁନ୍ଦର, ଶାନ୍ତି ଆରି ଉନ୍ନତି କାଜେ ଆମକେ ଲଡ଼ା ନୂଆ ନୂଆ ବୁଦ୍ଧି ଆରି ନୂଆ ନୂଆ ଜ୍ଞାନ, ଆଜିର ଯୁଗେ ସବୁ ଶିଖିବାକେ ଦେଉ ଧ୍ୟାନ, ମନକେ ଶାନ୍ତି କରିବା କାଜେ ଏବେ ଶୁଣୁ ଆଶା ଆଜିର ଅନୁଚିନ୍ତା।
ନମସ୍କାର, ରେଡ଼ିଓ ଅନୁଚିନ୍ତାକୁ ସମସ୍ତଙ୍କୁ ସ୍ୱାଗତ। ଦୁନିଆର କୌଣସି ଜିନିଷ ଏତେ ଶୀଘ୍ର ବଦଳେ ନାହିଁ ଯେତେ ଶୀଘ୍ର ମଣିଷ ବଦଳିଯାଏ। ପୁରୁଷ ଏବଂ ନାରୀ ଚିନ୍ତାଧାରା ସର୍ବଦା ଦୁଇ ଜଣଙ୍କ ବିନ ଥାଏ। ପୁରୁଷ ସବୁକିଛି ଭୁଲିଯାଏ କିନ୍ତୁ କ୍ଷମା କରେ ନାହିଁ, ଏବଂ ନାରୀ କ୍ଷମା କରିଦିଏ କିନ୍ତୁ କୌଣସି କଥା ଭୁଲେ ନାହିଁ। ଦୁନିଆରେ ସବୁକିଛି ବୁଝିବାକୁ ସମୟ ଲାଗେ କିନ୍ତୁ ଭୁଲ ବୁଝିବାକୁ ଗୋଟିଏ ମୁହୂର୍ତ୍ତ ବି ଯଥେଷ୍ଟ। ବେଶୀ ଚିନ୍ତା କରିବେ ନାହିଁ, ଭଗବାନ ଜାଣନ୍ତି ଆପଣ କ'ଣ ଚାହାନ୍ତି ଏବଂ ଆପଣଙ୍କ ମନ କ'ଣ ଚାହେଁ। ଧୈର୍ଯ୍ୟ ଧରି ଭଗବାନଙ୍କୁ ସାହାଯ୍ୟ ମାଗିଲେ ନିଶ୍ଚୟ ସଫଳ ହେବେ। ଅସୁବିଧାରେ ଥିଲାବେଳେ ସଚ୍ଚୋଟ ଓ ଦାୟିତ୍ୱବାନ ହୁଅନ୍ତୁ, ସମ୍ପତ୍ତି ଥିଲାବେଳେ ନର୍ମ ହୁଅନ୍ତୁ ଏବଂ କ୍ରୋଧରେ ଥିଲାବେଳେ ନୀରବ ରୁହନ୍ତୁ, ଏହା ହିଁ କହନ୍ତି ଜୀବନ ପରିଚାଳନା।
ଶ୍ରୋତାବନ୍ଧୁ, ଅନୁଚିନ୍ତା ଲଗେ ଆଜି ସୁନ୍ଦର ସୁନ୍ଦର ଶିଖିବା କଥା, ଏଟାକେ ଶୁଣି କାତାନି ବୋଲି ଭାବା ନାଏ, ମନେ ଖଣ୍ଡେ ବିଚାର କରା, ଏ ଅନୁଚିନ୍ତାକେ ନିଜର କାମେ ଲାଗେ ପରୀକ୍ଷା ମିଶା କରା। ମାତ୍ର ଶ୍ରୋତାବନ୍ଧୁ, ଆମେ ସବୁ ଲୋକ ଜାଣିଆଛୁ ଭଲ କାମ କରବାକେ କସରତ ପଡ଼ବାକେ ହେସି, ଧର ମୁଣ୍ଡେ ଶାସନ କରସି କଳି ଖାଲ ବସି, ନିଜର ପରିବାର ଭିତରେ ସୁଶାସନ ଆଣିଲେ ସୁବିଚାର ହେସି, ସୁବିଚାର କାତା କହିଲେ ସବକେ ଭଲ ଲାଗ୍ସି। ବନ୍ଧୁ, ଏବେ ଆଶା ଶୁଣୁ କବିତା ଭନୀଠାରୁ ଗୋଟେ ଗୀତ।
ଏ ଗାଁ ମାଟି ହେଲେ ଆମର, ଆମେ ସବୁ ହେଉ କାଇତାର, ପାଠ ନ ପଢ଼ିଲେ ଆମର ଜୀବନ ହୋଇଯାଏସି ସବୁ ବେକାର, ସୁନା ହୋ ନୁନା ନୁନି ଇସ୍କୁଲେ ତୁମେ ଜାନି, ସୁନା ହୋ ନୁନା ନୁନି ଇସ୍କୁଲେ ତୁମେ ଜାନି, ପାଠ ସାଠ ପଢ଼ୁ ଜୀବନ କେ ଗଡ଼ୁ, ଅପାଟୁଆ ଆମେ କେବେ ନାଇଁ ହେଉ, ଆଗେ ସିନା ଆମେ ଜାନି ନାଇଁ ରେଲୁ, ଇସ୍କୁଲେ ଗାଲୁ ବୋଲି ସବୁ ଜାନିଲୁ, ସୁନା ହୋ ନୁନା ନୁନି ଇସ୍କୁଲେ ତୁମେ ଜାନି। ଏ ଗାଁ ମାଟି ହେଲେ ଆମର, ଆମେ ସବୁ ହେଉ କାଇତାର, ପାଠ ନ ପଢ଼ିଲେ ଆମର ଜୀବନ ହୋଇଯାଏସି ସବୁ ବେକାର, କେତେ ଦିନ ଆରି ଡାବୁ ନାଇଁ ବୋଲି ପାଠ ପଢ଼ବା ବୟସେ ତୁମେ କୁଲକେ ଯାଇସା, ପାଠ ପଢ଼ବା ସୁବିଧା ସରକାର ଦେଲା ସୁନା, ପଢ଼ବା ପାଇଁ କାଇଟା ମିଶା କରେ ନାଇଁନା, ଆଚେ ହୋ ସୁବିଧା ଆଚେ ଆଶା ବେ ପାଠର ପଚେ, ଖୋଜିଲେ ନାଇଁ ମିଲେ ବୟସ ଗଡ଼ିଗଲେ। ଏ ଗାଁ ମାଟି ହେଲେ ଆମର, ଆମେ ସବୁ ହେଉ କାଇତାର, ପାଠ ନ ପଢ଼ିଲେ ଆମର ଜୀବନ ହୋଇଯାଏସି ସବୁ ବେକାର, ସୁନା ହୋ ନୁନା ନୁନି ଇସ୍କୁଲେ ତୁମେ ଜାନି, ସୁନା ହୋ ନୁନା ନୁନି ଇସ୍କୁଲେ ତୁମେ ଜାନି।
ଆଲେ ଭାଇ ଭଇନୀ ମନ, ବଡ଼ି ସୁନ୍ଦର ଲାଗ୍ଲା ଗୀତ ଶୁଣିକରି, ଗୀତକେ ଆପକା ଗୀତ ବୋଲି ଡେବ୍ରି କାନେ ଶୁଣି ଉଜା କାନେ ଛାଡ଼ି ଦେବାର ନାଏ, ଗୀତ ଲଗେ ମିଶା ଶିଖିବା କଥା ଅଛେ। ସରକାର ଆମକେ କେଡ଼େ ସୁନ୍ଦର ସୁବିଧା ଦେଇ ଆଚତ ଭାଇ ଭଇନୀ ମନ, ପାଠ ପଢ଼ବା କାଜେ ଆମେ ପାଠ ପଢ଼ି ଆରି ସବକେ ପାଠ ପଢ଼ାଉ। ଏବେ ଆଶା ଶୁଣୁ ଆମ ରଶ୍ମି ଭଇନୀ ଠାରୁ ଟକି ପିଲାର ଗପ ପଢ଼ା।
ଗପର ନାମ ହେଉଛି ଅନ୍ଧ ବୁଝାମଣା। ଥରେ ଛଅ ଜଣ ଅନ୍ଧ ଏକାଠି ହେଲେ, ସେମାନେ କେବେ ହେଲେ ହାତୀ ଦେଖିନଥିଲେ, ତେଣୁ ହାତୀଟା କିପରି ଯିବ ଜାଣିବାକୁ ଚାହିଁଲେ। ଜାଣିବା ପାଇଁ ଗୋଟିଏ ହାତୀ ନିକଟକୁ ଛଅ ଜଣ ଧରାଧରି ହୋଇଗଲେ। ପ୍ରଥମ ଅନ୍ଧଟି ହାତୀର ପେଟ ପାଖରେ ପହଞ୍ଚି ହାତ ମାରି କହିଲା, ହାତୀ ଗୋଟିଏ ବିରାଟ ବଡ଼ କାନ୍ତ ଭଳି, ଦ୍ୱିତୀୟ ଅନ୍ଧ ହାତୀର ଦାନ୍ତ ଧରି କହିଲା, ହାତୀ ଗୋଲାକାର ଓ ଚିକ୍କଣ, ମଟାରୁ ସରୁ କାଟ ଭଳି। ତୃତୀୟ ଅନ୍ଧ ହାତୀର ଶୁଣ୍ଢକୁ ଧରି ଭାବିଲା, ହାତୀ ନିଶ୍ଚୟ ସାପ ଭଳି ହୋଇଥିବ। ଚତୁର୍ଥ ଅନ୍ଧ ତାର ପାଦକୁ ମାପି କହିଲା, ଏହା ନିଶ୍ଚୟ ଗୋଟିଏ ବୃକ୍ଷର ଗଣ୍ଡି ଭଳି। ପଞ୍ଚମ ଅନ୍ଧ ହାତୀର କାନକୁ ଭୁଲ ବଶତଃ ଛୁଇଁଲା, ସଙ୍ଗେ ସଙ୍ଗେ କହିଲା, ହାତୀଟି ଗୋଟିଏ ପଙ୍କା ସଦୃଶ। ଶେଷ ଅନ୍ଧଟି ହାତୀର ଲାଞ୍ଜଟିଏ ଧରି ଅନୁଭବ କଲା ଓ ପାଟି କରି କହିଲା, ମୁଁ କହିବି ହାତୀ କଣ୍ଡିଏ ମୋଟା ଦଉଡ଼ି ବୋଲି। ସେମାନଙ୍କ ଭିତରେ ଦ୍ୱନ୍ଦ୍ୱ ଜାତ ହେଲା। ସମସ୍ତେ ଭାବୁଥିଲେ ସେମାନଙ୍କ ନିଜ କଥାରେ ଠିକ୍, କିନ୍ତୁ କାହାରି କଥା ଠିକ୍ ନଥିଲା। ସମସ୍ତେ ନିଜ ନିଜ କଥାକୁ ନେଇ ଯୁକ୍ତି କରୁ କରୁ ବିଦ୍ୟାଳୟ ଶ୍ରେଣୀଗୃହକୁ ପ୍ରବେଶ କଲେ। ଶିକ୍ଷକ ଏସବୁ କଥା ଶୁଣି ହାତୀ କିପରି ଗୋଟିଏ ଗପ ଶୁଣାଇଲେ। ଏହାପରେ ସମସ୍ତେ ନିଜ ନିଜର ସ୍ପର୍ଶ ଭାବନାକୁ ମିଶାଇ ଦେଲେ ଏବଂ ଶେଷରେ ପ୍ରକୃତ ହାତୀ ବୋଲି ସେମାନେ ଛଅ ଜଣ ଜାଣିପାରିଲେ। ତେଣୁ ଯେକୌଣସି ଶିକ୍ଷା ଶିଖିବାକୁ ହେଲେ ଗୁରୁଙ୍କ ଆବଶ୍ୟକତା ଅଛି। ଧନ୍ୟବାଦ।
ଆଲେ ଶ୍ରୋତା ବନ୍ଧୁ, ସେ କଥା କହିଲା ପରା ବସିରେଲି ମୁଇଁ ଜେଜେମା ପାଖେ ଗପ୍ ଶୁନି ଶୁନି ଶୋଇଲି ନିତକେ। ସତ୍ କଥା ଭାଇ ଭଇନି ମନ୍, ନିକ ନିକ କାତାନି ଶିଖିକରି ଟକି ପିଲାକେ ଶୁଣେଲେ ବଡ଼େ ସାରତା। ଏନ୍ତାରି କାତାନି ଗୀତ ଶୁନି ଶୁନି ପାଠ ପଢ଼ିଲେ ତ ଆମକେ ବଡ଼େ ସୁନ୍ଦର ଲାଗ୍ସି। ଏବେ ଆଶା ଶୁଣୁ ଗୋଟେ ସାକ୍ଷରତା ଗୀତ।
ସୁନୋ ସୁନୋ ସବା ଜନ ସୁନୋ ମନ ଦେଇ, ଶିକ୍ଷା ପରି ମୋର କଥା ଖଣ୍ଡେ କହିଦେବୁ ବୁଝାଇ। ସୁନା ରହି ତ ବାଇ ତ ବାଇ ସୁନା ମନ ଦେଇ, ଶିକ୍ଷା ପରି ମୋର କଥା ଖଣ୍ଡେ କହିଦେବୁ ବୁଝାଇ। ଖାଇବା ଆଗରୁ ଭାତ ସାବୁନରେ ଧୁଅ ହାତ, ଚପଲ ପିନ୍ଧି କରି ଯା ତମେ ଝାଡ଼ା ଫେରି, ରୋଗ ଜୀବାଣୁ ନା ଡସେ ଗାଗଡ଼େ କହିଦେଲୁ ବୁଝାଇ। ସୁନା ସୁନାରେ ରହି ତ ଭାଇ ହୋ ସୁନା ମନ ଦେଇ, ଆଲେ ସୁନା ସୁନା ସବାଦନ ହୋ ସୁନା ମନ ଦେଇ, ଶିକ୍ଷା ପରିମଳ କଥା ଖଣ୍ଡେ କହିଦେବୁ ବୁଝାଇ। ଖାଇବା ଜିନିଷ ପତର ଢାପି କରି ରଖ ଭାଇ ମୋର, ମାଛି ବସିରେ ବେକାଦି ଖାଇଲେ ହେସି ବେମାର।
ହେଲେ କାଇ କାଇଟା ବେମାର ହେସି ଚିଲ୍ପା ବେଟୁ? ଏତେ ଖରାପ ପାନି ବାସି ଖାଦ୍ୟ ମନ ଖାଇଲେ କାଇ କାଇଟା ହେସି ନା ଜାନୁ? ଝାଡା ବାନ୍ତି, ଡାଇରିଆ, ପେଟ ଫୁଲା, କାଛୁ କୁଣ୍ଡିଆ, ଇଏ ରୋଗ ମନ ହେସି ଜାଣିଲୁ?
ଏନର୍ ତେନର୍ ପାନି ତମେ ଖାଇଲେ ହେସି ବେମାର, ଝାଡା ବାନ୍ତି, ଡାଇରିଆ, କୁଣ୍ଡିଆ କେତେ ପ୍ରକାର। ପରିମଳ ଏଥର କରା ସଫା ସୁତର,
ସଫା ସୁତର ଥିଲେ ରୋଗ ଚିହ୍ନା ପରେ।
ସୁନା ସୁନା ସବା ଜନ ହ ସୁନା ମନ ଦେଇ, ଶିକ୍ଷା ପରିମଳ କଥା ଖଣ୍ଡେ କହିଦେବୁ ବୁଝାଇ।
ସୁନା ରହି ତ ବାଇ ତ ବାଇ ସୁନା ମନ ଦେଇ, ଶିକ୍ଷା ପରିମଳ କଥା ଖଣ୍ଡେ କହିଦେବୁ ବୁଝାଇ।
ଆର କେ କେଟା ମନ ହେସି ଚିଲ୍ପା ବେଟୁ?
ଆମେ ଯଦି ଆର ତାର କୋଟ କାମିଜ ମନ ପିନ୍ଧବୁ, ନିକ ସଫା ନା ରଖବୁ, ତେବେ ଆମକେ ଚର୍ମ ରୋଗ, କାଛୁ କୁଣ୍ଡିଆ ରୋଗ ମନ ହେଇଛି ଜାଣିଲୁ?
ଗାଗଡ ମୁଣ୍ଡେ ହେସି ଦେଖା ଘାଦା ଜନି ରୁଆ ଭାଇ, ସଫା ସୁତର କଣ୍ଡେ କରୁ
ଆ ହଁ ପୈଦଲି ମୁଇଁ ଧୋଇ କରି ଗୋଡ ହାତ ଖା ତମେ ବସି ଭାତ ଏନ୍ତା କଲେ ବାଇରେ ନା ହୁଏ ରୋଗ ସତ
ସୁନା ସୁନା ସବାଦନ ସୁନା ମନ ଦେଇ ଶିକ୍ଷା ପରିମଳ କଥା ଖଣ୍ଡେ କହିଦେବୁ ବୁଝାଇ
ସୁନା ସୁନାରେ ରହି ତ ଭାଇ ହୋ ସୁନ ମନ ଦେଇ ଶିକ୍ଷା ପରିମଳ କଥା ଖଣ୍ଡେ କହିଦେଲୁ ବୁଝାଇ
ଖାଇବା ଆଗରୁ ଭାତ ସାବୁନରେ ଧୁଅ ହାତ ଚପଲ ପିନ୍ଧି କରି ଯା ତମେ ଝାଡ଼ା ଫେରି
ରୋଗ ଜୀବାଣୁ ନାଟ ସେ କାଗଡ଼େ କହିଦେଲୁ ବୁଝାଇ
ସୁନା ସୁନାରେ ରହି ତ ଭାଇ ହୋ ସୁନା ମନ ଦେଇ
ଗୀତ ନାଟ ବୋଇଲେ ତ ଆମକେ ସାଦା ଲାଗ୍ସି ଭାଇ ଭଇନୀ ମନ ଛନେକର ପାଇଁ ସାଦା ହୋଇ ନିଜକେ ପାସରି ନ ଯିବାର ସବୁ କାମ ଧାମ କରି ମାତ୍ର ପାର୍ତୁମେ ପାଠ ପଢ଼ୁ ପାଠ ଲଗେ ଆଜି ଦେଶ ବିଦେଶର କାତା ପାଟେ ଆଜି ବୁଦ୍ଧି ଜ୍ଞାନ ପାଟେ ଆଜି ବପୁ ଆରି ପାଟେ ଆଜି ଧନ ତେବର କାଜେ ତ ଭାଇ ଭଇନୀ ମନ ଗଡ଼ିଆ କାତାଏ କହିବାଏ ବିଦ୍ୟା ଅଟେଇ ମହାଧନ ସଭ୍ୟଙ୍କର ଉପାର୍ଜନ ବିଦ୍ୟା ପରା ଧନ ଆରି କୁଣ୍ଟା ନାଏ ଚର୍ଣ୍ଣାମାନେ ମିଶା ଚରି ନେଇନା ପରତ ଆମେ ମିଶା ପାଠ ପଢ଼ି ଶିଖିଥେଉ ଅଫିସେ ବସିଲା ଅଫିସର କାତା ଚିହ୍ନୁ କାତା ଭୂତେ ଖଇଗଲା ଭାଇ ଭଇନୀ ମନ ଏବେ ଆଶା ଶୁଣୁ ଶିକ୍ଷା ଆଲୋଚନା ଏଠାନେ ଯୋଗ ଦେଲେ ଆଚତ ମୁସ୍କାନ ଖସଲା ଦେବୀ ଓଡ଼ାରୀ ଲଳିତା ସାନ୍ତା ସୁଶିଳା ଖଡ଼ା ସୁଖଦେଇ ସାନ୍ତା ତେବେ ଶୁଣୁ ଏ ଶିକ୍ଷା ଆଲୋଚନା ପ୍ରଥମେ ମୁଇଁ ଅନୁରୋଧ କଲିନି ଆମର ଦେବୀ ନାନୀକେ
ଦେଖା ଆମର ଭାରତ ଦେଶ ଅଠର ବର୍ଷ ତଳର ପିଲା ଟକି କାମ କରବାଟା ଅଧିକ ଏ ଦେଶ ଟକି ପିଲାମାନ ଅନେକ ପ୍ରକାର କାମ କଟଲାଇନି ଯେନ୍ତାରେ କି ଗାଈ ଗୋରୁ ଚରାଇବାଟା ଦାରୁ ଆନବାଟା ହୋଟେଲ କାମ କରବାଟା
ଯେନ୍ ରହିଲା ସେ ଯୁଗେ ଅଣ୍ଡ୍ରା ପିଲା ସେ ପାଠ ପଢ଼ତେ ରହିଲାଏ କୁହନ୍ତି କି ଗୋଟେକ ମାଝି ଟକି ପଢ଼ତେ ରହିଲାଏ ଏବେର ଯୁଗେ ସରକାର ଗାଁ ଗାଁ ସ୍କୁଲ ଦେଲା ପାଠ ପଢ଼ବା ସୁବିଧା କଲା ମୋତେ ପାଠ ପଢ଼ବାକେ ବେଶୀ ଶ୍ରଦ୍ଧା ଲାଗଲାନି ଲେଖବାଟା ପଢ଼ବାଟା ଶିଖିଲି ବାନା ଚାପା ଶିଖିଲି ଗୀତ
ବିଦେଶ ଶିକ୍ଷାର ପ୍ରଥମ ଶିକ୍ଷା ହେଲାନି ଅକ୍ଷର ଶିକ୍ଷା ଶିକ୍ଷା ନହେଲେ ବଞ୍ଚବାଟା କଷ୍ଟ ଆର ଜୀବନକେ ବଡ଼େ ଦୁଃଖ ଯେଉଁମାନେ ଅକ୍ଷରକେ ଚିହ୍ନି ନା ପାରତ ସେମାନେ ନିରକ୍ଷର ଯେଉଁମାନେ ଲେଖି ପଢ଼ି ପାରିଲେନି ସେମାନେ ସାକ୍ଷର କହିବାଏ
ଶିକ୍ଷା ହେଲାନି ଆମର ଆଖି ଶିକ୍ଷା ପାଇଲେ ଆମେ ସବୁ ପାର୍ବୁ ଦେଖି କୋରାପୁଟ ଆମର ମାଟି ପାଠ ପଢ଼ି ଶିକ୍ଷିତ ହେବୁ ସବୁ ପିଲା ଟୋକି
ଆମର ଭାରତ ଗୋଟେ ବଡ଼ ଲୋକ ଶାସନ ଦେଶ ସବୁ ଅଧିକାର ପାଇବାକେ ସବୁ ଲୋକର ଅଧିକାର ଅଛେ ସବୁର କାଜେ ଖାଦି ବସ୍ତ୍ର ଆରି ଘର ଲଡ଼ା ସେନ୍ତାରି ଆକା ସବୁର କାଜେ ପାଠ ପଢ଼ବାର ସୁବିଧା ଅଛେ
ନିଜର ବାବା ମାକେ ଡାବୁ କାଶ ସାହାଯ୍ୟ କଲାଇନି ତେବେ ଲୋକ ସଂଖ୍ୟା ବଢ଼ବା କାଜେ ନିରକ୍ଷରତା ବଢ଼ଲାନି ଗରିବରେ ଦରିଦ୍ର କାଜେ ଏ ନିରକ୍ଷରତା
ମୋତେ ପାଠ ପଢ଼ବାକେ ବେଶୀ ଶ୍ରଦ୍ଧା ଲାଗଲାନି ଲେଖବାଟା ପଢ଼ବାଟା ଶିଖିଲି ବାନା ଚାପା ଶିଖିଲି ଗୀତ ନାଟ ଗପ ଖେଲ କେଲାଇ ସାର୍ ଦିଦିମାନେ ପାଠ ପଢ଼ାଇଲାଇନି
ଏବେ ମିଶା ଆମର ଦେଶେ ଆମର ଗାଁ ମାନକେ ବେଶୀ ଲୋକ ଅକ୍ଷରକେ ଚିହ୍ନି ନା ପାରିଲାଇନି ଶିକ୍ଷାର ଉଜ୍ଜଳ ଠାନୁ ବେଶୀ ଦୂରକେ ଆଚତ କାଇଁ ତେବର କାଜେ ତ ସେମାନେ ଅଜଣାର ଶିକାର ହୋଇ ଆଚତ ଗୋଟେ ଶିକ୍ଷିତାରେ ଅଶିକ୍ଷିତ ଭିତରେ
ବୁଝାଇଲା ପରା ପାଠ ପଢ଼ା ଶିକ୍ଷା ଆମର ଜନ୍ମଗତ ଅଧିକାର ଶିକ୍ଷା ପାଇବାଟା ଆମର ମୌଳିକ ଅଧିକାର
ଏ ଶିକ୍ଷା ବ୍ୟବସ୍ଥା କେଟାଇବା ଦରକାର ଏବେ ଆମର ଦେଶର ଲୋକ ସଂଖ୍ୟା 140 କୋଟିରୁ ଅଧିକ ହେଲାନି ସେନ୍ତାରେ ଏକା ଶିକ୍ଷା ବ୍ୟବସ୍ଥା ବଢ଼ବା ଦରକାର ଆଜିର ଯୁଗରେ
କରବାକେ ସାକ୍ଷରତା କାର୍ଯ୍ୟକ୍ରମ ଲଡ଼ା ଶିକ୍ଷା ବ୍ୟବସ୍ଥା ସଫଳ କରବା କାଜେ 1878 ପୌଢ଼ ଶିକ୍ଷା ଆରମ୍ଭ କଲାଏ
କେନ୍ତା କଥା ହେବାର କେନ୍ତାର କଥା କହିବାର ଜୀବନ ଚଳନେ ଶିକ୍ଷା ମିଶା ଦେଲାଇନି ଖାଇବାଟା ପିନ୍ଧ ଓଡ଼ବାଟା ବହି ଖାତା ଦେଲାଇନି ମୋତେ ବେଶୀ ଶ୍ରଦ୍ଧା ଲାଗଲାନି
ଶିକ୍ଷା ପାଇବା ମଣିଷର ଜ୍ଞାନ ଯଥେଷ୍ଟ ମାତ୍ର ଅଶିକ୍ଷିତ ଲୋକମାନେ ଶିକ୍ଷିତ ସମାଜଠାରୁ ବେଶୀ ଦୂରକେ ସେମାନେ ଅନେକ ଠକାମି ଜାଲ ପାନ୍ଧେ ପଡ଼ବାଏ ଆଜି ମିଶା ଆମର ଲୋକମାନେ ପାଠ ପଢ଼ି ହଉ କି ନ ପଢ଼ଲା ହଉ
ଆଗର ପାରା ଏବେ ନାଇଁ ପାଠ ପଢ଼ବାକେ ସବୁ ସୁବିଧା ଅଛେ
ଆଜିର ଯୁଗେ ଶିକ୍ଷା ବ୍ୟବସ୍ଥା ଯେତେ ସୁବିଧା ହେଲେ ମିଶା ପାଠ ପଢ଼ବାକେ ବେଶୀ ଅସୁବିଧା ହେଲାନି ଦେଶର ଜାତି ଉନ୍ନତି ଶିକ୍ଷା ବ୍ୟବସ୍ଥା ଉପରେ ଦାୟୀ ଶିକ୍ଷା ଯୁନ୍ତି ନାହିଁ ସେଥି ଦେଶ ଜାତିର ଉନ୍ନତି ନାହିଁ
ଶିକ୍ଷା ବ୍ୟବସ୍ଥା ସଫଳ କରିବା କାଜେ 1878 ପୌଢ଼ ଶିକ୍ଷା ଆରମ୍ଭ କଲାଏ ମାତ୍ର ସେଟାକେ ଘରେ ଘରେ ଖେଟାଇ ନ ପାରିଲାଏ
ଆମର କୋରାପୁଟର ପିଲା ଟକି ମନ ପାଠ ପଢ଼ଲୁନି ବୋଲି ମାତର ଦୁକର କାତା ଅଦା ଲଗେ ପାଠ ଛାଡ଼ି ଦେଲୁନି 8-10 କ୍ଲାସ ପଢ଼ଲା ପିଲା ଟକି ମନ 4 କ୍ଲାସର ପାଠ ପଚାରିଲେ କହି ନ ପାରିଲୁନି
ଆଜି ମିଶା ଆମର ଲୋକମାନେ ପାଠ ପଢ଼ୁ ହୋ କି ନ ପଢ଼ିଲା ଲୋକ
ନିଜେ ଚିଠି ଖଣ୍ଡେ ଲେଖି ପାରତ ନାହିଁ କାଇ ଆଇଲା ଚିଠିକେ ପଢ଼ିଲେ ବୁଝି ପାରତ ନାହିଁ କି ବୁଝି ପାରତ ନାହିଁ ନିଜର ଜମି ବାଡ଼ିର କାଗଜ ମିଶା ପଢ଼ି ପାରତ ନାହିଁ।
ଆମର ଜେଜେ ଆନି ମାନେ କହିତେରେଲା ଗୁରୁ ଗୁରୁକୁଳ ଆଶ୍ରମେ ପାଠ ପଢ଼ା ହୋଇତେରେଲା। ଭାରତ ଦେଶ ଫିରିଂ ସରକାର ଆଇଲା ପଛେ ସେ ସବୁ ବାଦଲା। ଏ ଗାଁ ଗାଏ ଗାଏ ବସଲା ପ୍ରାଥମିକ ଆରି ମାଧ୍ୟମିକ ବୋଲି ସ୍କୁଲ। ସେଠାନେ ଆଜ୍ଞା ଦିଦିମାନ ପାଠ ପଢ଼ାଏ ଆରମ୍ଭ କଲାଏ।
ଲୋକମାନଙ୍କର ଉନ୍ନତି ହେଲା ବୋଲି ସରକାର କହିଲାନି, ମାତର ଏବେ ମିଶା ଆମର ଗାଈମାନଙ୍କେ ବୋଟୁ ଚାପଲାଇନି ଆରେ ଲେଖି ପଢ଼ି ନ ପାରିଲାଇନି। ପୌଢ଼ଶିକ୍ଷା ଲୋକେ 5-35 ବୟସ ଯୁବକ ଆରେ ଯୁବତୀ ମାନଙ୍କେ
ଆମର କୋରାପୁଟର ପିଲାଟାକେ ମନ ପାଠ ପଢ଼ିଲୁନି ବୋଲି ମାତର ଦୁଃଖର କଥା। ଅଧା ଲୋକେ ପାଠ ଛାଡ଼ି ଦେଲାଇନି। 8-10 କ୍ଲାସ୍ ପଢ଼ବା ପିଲାଟାକେ ମନକେ 4 କ୍ଲାସ୍ର ପାଠ ପଚାରିଲେ କହି ନ ପାରିଲୁନି। ମକେ ମିଶା କେଡ୍ କେଡ୍ ବେଲେ ପାଠ ଛାଡ଼ି ଦେଶ ଲାଗ୍ସି।
ଶିକ୍ଷିତ ଲୋକ ଠାନୁ ଆରେ ସାହୁକାର ଜମିଦାର ମାନଙ୍କ ଠାରୁ ଆମର ଲୋକମାନେ ଘର ଦ୍ୱାର ବେଡ଼ା ବେଡ଼ା ବାଡ଼ି ଗାଈ ଗୋରୁ ଛେଳି ମେଣ୍ଢା ସୁନାବାନା ବୁଡ଼େଇ ବସି ଆଚତ। ଲୋକମାନେ ଏବେ ମିଶା ସାଦା କାଗଜ ଛାନେ ଦସ୍ତଖତ ନେଇ ଆମର ଗାଁର ଲୋକମାନେ ଜାଲେ ପକାଇ ଜମି ଛିକି ନେଲାଇନି। ଦେଶ ବିଦେଶର ଖବର ବାର୍ତ୍ତାକେ ଖବର କାଜେ ପଢ଼ି ନା ପାରିଲାଇନି।
ଆମେ ଟୋକି ପିଲାମାନେ ସାର୍ ଦିଦିକେ ପଚାରି ବୁଝି ପାଠ ପଢ଼ୁ।
ଗରିବ ଦୁଃଖ ଦରିଦ୍ର ଟୋକି ପିଲା କାଜେ ପାଠ ପଢ଼ବାକେ ଅନେକ ଯୋଜନା କଲା, ମାତର କାମକେ ଲଗାଇଲାଇ ନାହିଁ। ସେ କଥା କହିଲା ପରା ରହିଲା ଲୋକକେ ଫୁର୍କେ ଫୁର୍, ନ ରହିଲା ଲୋକକେ ବୁତେକ ଦୂର। ଆଜି ମିଶା ଆମର କୋରାପୁଟ ଟୋକି ପିଲା 5 କ୍ଲାସ୍, 6 କ୍ଲାସ୍, 9 କ୍ଲାସ୍, 7 କ୍ଲାସ୍, 10 କ୍ଲାସ୍, 11 କ୍ଲାସ୍ ଅଧାନୁ ପାଠ ଛାଡ଼ି ଦେଲାଇନି। ଇଂଲିଶ ବୋଇଲେ ଆବା ଅଇଲୁନି କାବା କାବା, ଗଣିତ ପାଠକେ ଦେଖି ଦେଇ କରି ପାଠ ଛାଡ଼ିଦେଲୁ ବୁବା। ଏନ୍ତାରି ଆମର କୋରାପୁଟ ଜିଲ୍ଲା ସ୍କୁଲ ମାନ ଅଛେ, ନିକ କରି ପାଠ ପଢ଼ା ହୁଏ ନାହିଁ।
ଶିକ୍ଷା ଦେବାର ବ୍ୟବସ୍ଥା ହେଲା, ଏଟା ପଛେ ପଛେ ଲୋକ ଶିକ୍ଷା ରୂପ ନେଲା। ଲୋକ ଶିକ୍ଷା ହେଲାନି 9-50 ବର୍ଷର ବୟସ ଲୋକମାନଙ୍କେ ଅକ୍ଷର ଶିକ୍ଷା ଦେଲାଇ। ଏ ଲୋକ ଶିକ୍ଷା ପାରା ଆଜିକାଲି ପାଠ ପଢ଼ୁ ଟକି ପିଲାମାନେ ପାଠ ପଢ଼ି ଅଲଗା ଲୋକକେ ପଢ଼ାଇଲେ ସବୁ ଲୋକ ଶିକ୍ଷିତ ହେବାଏ। 1888 ବୈଶାଖୀ ମାସେ 5 ତାରିଖ ଠାନୁ ସାକ୍ଷରତା ଅଭିଯାନ ଚାଲିଲା।
ଗଣିତ ପାଠ ହିସାବ ନା ଜାଣିଲେନି, ବିଜ୍ଞାନ ବୋଲେ କାଇଟା ମୁଣ୍ଡେ ଡୁକେ ନାହିଁ, ଏଇଟା ଆମର ଭାଷା ଲଗେ ବୁଝାଇ ପଢ଼ାଇଲେ ଆମକେ।
ଲେଖାପଢ଼ା ନା ଜାଣିବା କାଜେ ଆମେ ଆମର ନିଜର କଥା ପାସରି ଯିବୁ ଆରେ ନାଗରିକ ବୋଲି ନା ଜାଣି ନାଗରିକର ଅଧିକାର କାଇଟା ଆମକେ ଜାଣା ନାହିଁ, ତେବେ ଆମେ ପାଠ ପଢ଼ବା ଲଢ଼ା। ହେଲେ ଆମେ ନିରକ୍ଷର କାହିଁକି ନେ ହୋଇଲୁନି, ଏଟାର ଅନେକ କାରଣ ଅଛେ। ଖାଇବା ପଢ଼ବା ରହିବାର ଅଭାବ କାଜେ ସାକ୍ଷରତା ଅଭିଯାନ ଦୁର୍ବଳ ଆରି ପାଠ ଆର ବାଟ ନା ବାଟ ମାରବା କାଜେ ନିକ କରି ବୁଝିଲା ପାରା ପାଠ ନ ପଢ଼େଇବା କାଜେ ଆରେ ଜାଣିଶୁନି ନିକ କରି ପାଠ ନ ପଢ଼େଇବା ଆମର ଧନ ସମ୍ପତ୍ତିକେ ଝୁରି ନେବା କାଜେ ସେ ନିରକ୍ଷର ଆଚୁ।
ଆମେ ସର୍ତ୍ତେ ଟକି ପିଲା, ଆମେ ସର୍ତ୍ତେ କୋରାପୁଟିଆ ଟକି ମାନେ ଶିକ୍ଷିତ ହେଲେ
ଏଠାର କାଜେ ଆମର ଆଜ୍ଞା ଦିଦିମାନେ ତାଙ୍କର କାମକେ ନିକ କରି କରତ ନାହିଁ। ଆମର ଟକି ପିଲାମାନ ପରୀକ୍ଷା ବୋଇଲେ କାଇଟା ନ ଜାନତ, ପରୀକ୍ଷା ଲଗେ କେତେ ନମ୍ବର ଆଣିଲେ କାଇଟା ମିଲ୍ସି ଆୟାକେ ଜାନା ନାହିଁ କି ବୁଆକେ ଜାନା ନାହିଁ।
ସହାୟକ ଓ ସହାୟିକା ଶିକ୍ଷକମାନେ ଶିକ୍ଷକମାନ ସାଙ୍ଗେ ପାଠ ପଢ଼ୁ ଟକି ପିଲାମାନଙ୍କର ସାହାଯ୍ୟ କଲେ ଶିକ୍ଷାର ଉନ୍ନତି ହେଇଛି।
ଏଇଟା ଆମର ଭାଷା ଲଗେ ବୁଝାଇ ପଢ଼ାଇଲେ ଆମକେ ପାଠ ପଢ଼ବାକେ ସାରଦା ଲାଗ୍ତା।
ଅକ୍ଷର ଶିକ୍ଷା ଅଭିଯାନ ପଛେ ପଛେ କେତେକ ଲୋକମାନଙ୍କର ଉନ୍ନତି ହେଲା, ସେଟା ମିଶା ଗୋଟେ ଗାଁରେ 2 ଲୋକର ଉନ୍ନତିକେ ଦେଖାଇ ପଞ୍ଚାୟତ ସାରାର ଉନ୍ନତି ବୋଲି ଦେଖାଇଲା। ଏଟାର କାଜେ ଆମର କୋରାପୁଟ ଜିକେ ଶିକ୍ଷା ପଛେ ଆଛେ। ସରକାର କେତେ ସାକ୍ଷରତା ଆରି କାଲାପଟା ଅଭିଯାନ ପାରା ଅନେକ ଅଭିଯାନ ଚାଲେଲା, ଅନେକ ଲୋକ ସାକ୍ଷର ହୋଇପାରିଲୁ। ସରକାର କେ ମିଶା ଧନ୍ୟବାଦ। ଗାଏ ଗାଏ ସ୍କୁଲ ଦେଲା, ପଞ୍ଚାୟତକେ ଗୋଟେ ହାଇସ୍କୁଲ ଦେଲା ଓ କଲେଜ ମିଶା କରେଇଲା।
ଆମର କୋରାପୁଟିଆ ମାଟି ଶିକ୍ଷିତ ହେଲେ ନାରୀ ଶିକ୍ଷା ଦେଶର ଶକ୍ତି।
5 ହାଇସ୍କୁଲ କରି ଦିଲ୍ଲୀର ପିଲା ଯୁନ୍ ପାଠ ଶିଖ୍ସି, ପଲ୍ଲୀର ପିଲା ମିଶା ସେ ପାଠ ଶିଖ୍ସି। ଏ ସୁବିଧା ଆମକେ ବେଶୀ ନିକ ଲାଗ୍ଲାନି, ମାତ୍ର 20 ଦର୍ପଣ ଦେଖାଇଲେ ନ ହୁଏ, ମୂଲେ ହନି ଟିପେ ପତେ ଗୋଟି ଗୋଟି କରି ଚିହ୍ନାଇ ଚିହ୍ନାଇ ପାଠ ପଢ଼େଇଲେ ଆମର କୋରାପୁଟ ଜିଲ୍ଲାର ଟକି ପିଲାର ପାଠ ପଢ଼ା ଉନ୍ନତି ହେସି। ଶିକ୍ଷା ଯୋଜନା ଯେନ୍ତାରି କ୍ୱାଲିଟି, ଶିକ୍ଷାଦାତା ମିଶା ସେନ୍ତାରି କ୍ୱାଲିଟି ରହିବା ଦରକାର। ସାର୍ଟିଫିକେଟ୍, ସ୍ନାତକ ଡିଗ୍ରୀ ହାସଲର ପ୍ରମାଣ କାଜେ, ମାତ୍ର ଜ୍ଞାନ କାଜେ ମିଶା ରହିବା ଦରକାର, ତେବେ ଆମର ସ୍କୁଲ ପିଲାଟକିର ପ୍ରତୁମ ଜୀବନକେ ଗଢ଼ି ପାରସି। ଆମକେ ଡିଜିଟାଲ ପାଠ ଲଡ଼ା, ଆମକେ ଟେକ୍ନିକାଲ ପାଠ ଲଡ଼ା, ଆମକେ ଭୋକେସନାଲ ପାଠ ଲଡ଼ା, ଆମକେ ଇଞ୍ଜିନିୟରିଂ ପାଠ ଲଡ଼ା, ଆମକେ ଗପ ଲଡ଼ା ନାହିଁ ସତ ଲଡ଼ା, ତେବେ ସେ ଆମର କୋରାପୁଟିଆ ଟକି ପିଲା ପାଠର ସ୍ୱାଦକେ ଜାଣିପାରବୁ। ଆମର ଆୟାବୁଆ ମାନେ ଶାରଦା ହେବାଏ ସତେ ଆକା ପାଟେ ଆଚେ ଅନେକ ମନ୍ତର ଆମେ ମିଶା ତିଆରିବୁ ନୂଆ ନୂଆ ଯନ୍ତର ଆଜିର କାର୍ଯ୍ୟକ୍ରମଟିକୁ ଏଇଟିକୁ ସାଙ୍ଗେଲୁନି ସାଥୀ ଜୁହାର।